ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଦେଶେ କେନ୍ସିଭିଲ୍ ନୀତି ନିର୍ଦ୍ଧାରଣ ପ୍ରକ୍ରିୟା ବେଲ୍କେ ମହିଳାମାନଙ୍କର ପ୍ରତିନିଧିତ୍ୱକେ ସୁନିଶ୍ଚିତ କରବାର୍ ଇହାଦେର୍ ସମିୟାର ଆହ୍ୱାନ ଆଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନିଷ୍ପତ୍ତି ନେବାର ପ୍ରକ୍ରିୟାଥି ଦେଶର 50% ଜନସଂଖ୍ୟାକେ ସାମିଲ କରବାର୍ ଲାଗି ସରକାର ବିଚାର କରୁଛନ୍। ସଂସଦର ବର୍ଦ୍ଧିତ ବଜେଟ୍ ଅଧିବେଶନର ତିନିଦିନିଆ ସ୍ୱତନ୍ତ୍ର ବୈଠକ ଗଲାକାଲିଠାନୁ ମୁଲିହିଛି। ଲୋକସଭାନ ଗଲାକାଲି ସମ୍ଭିଧାନର 131ତମ ସଂଶୋଧନ ବିଧେୟକ, ସୀମା ନିର୍ଦ୍ଧାରଣ ବିଧେୟକ ଆଉ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଧେୟକ ଆଗତ କରାଯାଇଛି। ଆଇଜ ବିଲ୍ ଇ ବାବଦେ ଆଲୋଚନା ଜାରି ରହିବା। ଲୋକସଭାନ ସୀମା ପୁନଃନିର୍ଦ୍ଧାରଣ ବିଲ୍ ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍, କେନ୍ସି ରାଜ୍ୟ ଖାସକରି ଦକ୍ଷିଣ ଭାରତର ରାଜ୍ୟମାନଙ୍କର କ୍ଷେତ୍ରଥି ଅନ୍ୟାୟ ନାଇଁ ହୁଏ। ସେ କହିଛନ୍, ଦକ୍ଷିଣ ଭାରତର ରାଜ୍ୟମାନଙ୍କର ଲୋକସଭା ଆସନ ସଂଖ୍ୟା 129ରୁ ବଢ଼ିକରି 195 ହେବା, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଆଉ ତେଲେଙ୍ଗାନାର ଆସନ ସଂଖ୍ୟା ବିଲ୍ ବଢ଼ବା ବୋଲି ସେ କହିଛନ୍। ହେଲେ 2029 ଆଗନୁ ଇ ବ୍ୟବସ୍ଥା କାର୍ଯ୍ୟକାରୀ ନାଇଁ ହୁଏ ବୋଲି ବିଲ୍ ସେ ସ୍ୱଷ୍ଟ କରିଛନ୍। ଉପକୂଳ ଅର୍ଥନୀତି ଆଉ ସାମୁଦ୍ରିକ ପରିବେଶଥି ସନ୍ତୁଳନ ରଖବାର୍ ଲାଗି ରାଜ୍ୟ ମରାଇନ୍ ସ୍ପେଶାଲ୍ ଯୋଜନା କାର୍ଯ୍ୟକାରୀ ହେବା, ଏଥିଲାଗି ଗଲାକାଲି ଲୋକସେବା ଭବନର ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଆଉ କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ଏହି ଯୋଜନା ରାଜ୍ୟର ନୀଳ ଅର୍ଥନୀତିକୁ ବଢ଼ାବାର ସହିତ ସାମୁଦ୍ରିକ ଜୈବ ବିବିଧତାର ସୁରକ୍ଷା କରବା। 2 କ୍ଷେପେ ଦେଶର ପହିଲା ରାଜ୍ୟ ଭାବେ ଓଡ଼ିଶାନ ଏହି ଯୋଜନା ଲାଗୁ ହେବ। ରାଜ୍ୟ ଦିନୁ ଦିନକେ ଖରାର ପ୍ରଭାବ ବଢ଼ବାରକେ ଲାଗିଛି। ଏହି ସମୟଥି ବିଦ୍ୟାଳୟମାନଙ୍କେ ଖରା ଛୁଟି କରବାର୍ ଲାଗି ସରକାର ବିଚାର କରୁଛନ୍ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଛୁଆମାନଙ୍କର ସୁରକ୍ଷାକେ ସବୁନୁ ଅଧିକ ଗୁରୁତ୍ୱ ଦିଆଯାଉଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ହିଟ୍ ୱେଭ୍ ସମୀକ୍ଷା ଉତ୍ତରୁ ଖରା ଛୁଟି ବାବଦ ନିଷ୍ପତ୍ତି ନିଆଯିବା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ସେଆଡ଼େ ଜବର ଗରମ ହେଉଥିବା ଜିଲ୍ଲାମାନଙ୍କେ ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରଥି ଛୁଟି ନିଷ୍ପତ୍ତି ନିଆଯିବା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍।
ପଦକ୍ଷେପ ନବ ଅତ୍ୟଧିକ ତାତିକୁ ଦେଖିକି ଯଦି ସେଇ ଟାଇପ୍ର ଆସେ ସ୍କୁଲ ବନ୍ଦ କରିବା ପାଇଁ ତ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ହେଇପାରେ। ଯେତେବେଳେ SRC ଇଏ ଉପରେ ମିଟିଂ କନ୍ଭିନ୍ କରିବେ ସେତେବେଳେ ନିଶ୍ଚୟ ପରବର୍ତ୍ତୀ ସମୟରେ ତାର ନିଷ୍ପତ୍ତି ନିଆଯାଏ। ତେଣୁ ଇଏ ଆମର ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହେଇନି, ନିଶ୍ଚୟ ହିଟ୍ ୱେଭ୍କୁ ଦେଖିକିନା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବୁ।
ସିବିଏସ୍ଇ 10 ଶ୍ରେଣୀ ପରୀକ୍ଷାର୍ଥୀ ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍। ଏ ବଛର ପାସ୍ ହାର 96.45% ରହିଛି, ଯେଉଁଟା ଗଲା ବଛରଠାନୁ ଅତ୍କାଏ। ମୋଟ 1466 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଲଗାତାର 2 ଲାଗି ବିଦ୍ୟାଳୟମାନଙ୍କର ପାସ୍ ହାର 100% ରହିଛି। ରାଜ୍ୟ ବିଶ୍ୱସ୍ତରୀୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ବଢ଼ାବାର ଲାଗି ରାଜ୍ୟ ସରକାର ଆଉ ଜିପାଇଗୋ ଭିତରେ ଗଲାକାଲି ଭୁବନେଶ୍ୱରଠାରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାଲିଙ୍କ ଉପସ୍ଥିତିଥି ହୋଇଥିବା ଏହି ଚୁକ୍ତି ଅନୁସାରେ ନର୍ସିଂ ସେବା ଆଉ ମା ଛୁଆମାନଙ୍କର ସ୍ୱାସ୍ଥ୍ୟ, ଅଣସଂକ୍ରାମକ ରୋଗର ଚିକିତ୍ସା ଆଉ ଜରୁରୀ ପ୍ରସୂତି ସେବାଥି ସହଯୋଗ ବଢ଼ିପାରବା। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ମୁଖ୍ୟ ଶାସନ ସଚିବ ଅନୁଗର୍ଙ୍କ ସହିତ ରାଜ୍ୟର ସବୁ ଜିଲ୍ଲାପାଳମାନଙ୍କର ଗୋଟିଏ ବୈଠକ ହୋଇଯାଇଛି। ଆବାସୀ ଜରିଆ ହୋଇଥିବା ବୈଠକଟି ସିଏମ୍ ସମ୍ପଦାର କାର୍ଯ୍ୟକାରିତାକୁ ନେଇକରି ଆଲୋଚନା କରାଯାଇଥିଲା। ସେନ୍ତା ଜଳସେଚନ ଗଣନା, ମାତୃ ଶିଶୁ ସ୍ୱାସ୍ଥ୍ୟ, ଆୟୁଷ୍ମାନ କାର୍ଡ ବଣ୍ଟନ, ପ୍ରୟାସ ପ୍ଲାଟଫର୍ମ, ବିଦ୍ୟାଳୟମାନଙ୍କେ ପୋଷାକ ବଣ୍ଟନ, ପୁଷ୍ଟିହୀନତା ନିୟନ୍ତ୍ରଣ ସହିତ ଭିନ୍ନ କାମର ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳମାନଙ୍କର ଯୋଜନାମାନଙ୍କର ତୁର୍ତ୍ତି ଆଉ ଗୁଣାତ୍ମକ କାର୍ଯ୍ୟାନ୍ୱୟନ ଲାଗି ପରାମର୍ଶ ଦିଆଯାଇଛି। ରାଜ୍ୟ ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳନ କରାହେବା। ଆଜି ସକାଳର 10 ଓଡ଼ିଶା ବିଧାନସଭା ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିଥି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବାଚସ୍କତି, ଉପବାଚସ୍କତି, ମନ୍ତ୍ରୀ ଓ ବିଧାୟକମାନେ ଶ୍ରଦ୍ଧାଞ୍ଜଳି ଜଣାବେ। ସେଆଡ଼େ ଆଜି ବେଲବୁଡ଼ା ଜୟଦେବ ଭବନଠାରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ହେବା। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଆଉ ମିଶନ ଶକ୍ତି ବିଭାଗର ମିଳିତ ସହଯୋଗଥି ଜିଲ୍ଲାନ ନାରୀ ଶକ୍ତି ବନ୍ଦନ ଆଉ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ସାମାଜିକ ସୁରକ୍ଷା ସହିତ ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଆଉ ଆର୍ଥିକ କ୍ଷେତ୍ରଥି ସଶକ୍ତ କରବାରଟା ଅଭିଯାନର ମୂଳ ଉଦ୍ଦେଶ୍ୟ ଆଏ। ଏ ଅବସରରେ ସଚେତନତା ବାର୍ତ୍ତା ପ୍ଲାକାର୍ଡ ଧରିକରି 1500 ଅଧିକା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ନେଇକରି ଗୋଟିଏ ର୍ୟାଲି କରାଯାଇଥିଲା। ପାଣିପାଗ, ରାଜ୍ୟ ଖରାର ପ୍ରଭାବ ବଢ଼ବାରକେ ଲାଗିଛି। ଆଇବା 7 ତକ ଜିଲ୍ଲାମାନଙ୍କେ ଦିନର ତାପମାତ୍ରା 2-4 ଡିଗ୍ରୀ ତକ ବଢ଼ବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ପଶ୍ଚିମ ଓଡ଼ିଶାର ବଡ଼ଭାଗୀ ଜିଲ୍ଲାନ ଗଲାକାଲି ଦିନର ସବୁନୁ ଜହ ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। 43.6 ଡିଗ୍ରୀ ତାପମାତ୍ରା ସହିତ ଝାରସୁଗୁଡ଼ା ରାଜ୍ୟର ସବୁନୁ ତତ୍ଲା ସହର ହୋଇଥିଲା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।